ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ତଥାପି କାହିଁକି ସିଏ ତ ବୁଝେ ନା, ତଥାପି କାହିଁକି ସିଏ ତ ବୁଝେ ନା, ପ୍ରଭୁ ଏକା ତାର ପାଇ ମଣିଷ ଜୀବନ ପାଣିର ଫୋଟକା ଏଇ ଅଛି।
প্রিয় শ্রোতা বন্ধু, আজ এই শুভ অবসরের আমার পথ প্রদর্শিকা বেতার অনুষ্ঠান পক্ষ আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছ। প্রভু যীশু বিষয় অধিক জাঁয়া নিমন্তে আপনার আগ্রহ তথা উৎসাহ দেখি আমি বিশেষ খুশি। প্রভু আপনার আশীর্বাদ করতু, আহরি আত্মিক জীবনরে বর্ধিষ্ণু করতু। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছ। কেবল সে ଆପଣଙ୍କର ହୃଦୟସ୍ପର୍ଶୀ ସାକ୍ଷ୍ୟ ନିମନ୍ତେ ମଧ୍ୟ ଆମେ ବିଶେଷ ଧନ୍ୟବାଦୀ। ବାସ୍ତବରେ ଯେଉଁମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ତାହାଙ୍କର ସେହି ଆଶୀର୍ବାଦ ତଥା ଅନୁଗ୍ରହର ଅଧିକାରୀ ହୁଅନ୍ତି। ଆଉ ଆପଣ ଯେ ସେହି ଆଶୀର୍ବାଦ ଓ ଅନୁଗ୍ରହର ଅଧିକାରୀ ହୋଇପାରିଛନ୍ତି ତାହା ଜାଣି ଆମେ ପ୍ରଭୁଙ୍କ ନାମକୁ ବିଶେଷ ଧନ୍ୟବାଦ ଦେଉ। ଆସନ୍ତୁ ଏହି ଶୁଭ ଅବସରରେ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କର ବାକ୍ୟରୁ ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ନିତ୍ୟ ଜୀବିତ ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଯେ ଆମମାନଙ୍କୁ ପ୍ରଭୁ ତୁମେ ସୁଯୋଗ ଦେଲ ତୁମର ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବା ପାଇଁ। ହଁ ପ୍ରଭୁ, ଆଜି ମଧ୍ୟ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର, ଏବଂ ବିଶେଷରେ ପ୍ରଭୁ ଯେଉଁମାନଙ୍କୁ ଆଜି ତୁମେ ପ୍ରଭୁ ସୁସ୍ଥତା ଦେଇଛ ସେଥିପାଇଁ ପ୍ରଭୁ ତୁମର ଧନ୍ୟବାଦ ମଧ୍ୟ କରୁଅଛୁ। ହଁ ପ୍ରଭୁ, ଆହୁରି ମଧ୍ୟ ଯେଉଁମାନେ ତୁମଠାରୁ ସେ ସୁସ୍ଥତାର ଅପେକ୍ଷାରେ ଅଛନ୍ତି, ପାପକ୍ଷମାର ଅପେକ୍ଷାରେ ଅଛନ୍ତି, ପ୍ରଭୁ ତୁମେ ପ୍ରତ୍ୟେକଙ୍କର ହୃଦୟର ମନମାଂଛାକୁ ପ୍ରଭୁ ତୁମେ ପୂର୍ଣ୍ଣ କରି ପ୍ରଭୁ ତୁମେ ପ୍ରତ୍ୟେକଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫିସିଓ ପ୍ରଥମ ପର୍ବର 5 ଓ 6 ପଦ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଥିପୂର୍ବରୁ ଆମେ ଏଫିସିଓ ପ୍ରଥମ ପର୍ବର 3 ପଦରୁ 4 ପଦ ମଧ୍ୟରେ ଦେଖିଥିଲୁ ଯେ ଈଶ୍ୱର ଯେ କି ମଣ୍ଡଳୀର ଯୋଜନା କଲେ ଓ ଏଥିନିମନ୍ତେ ଆମେ ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ ଏଥିପାଇଁ ସେ ଜଗତର ପତନ ପୂର୍ବେ ତାହାଙ୍କଠାରେ ଆମମାନଙ୍କୁ ମନୋନୀତ କଲେ ଅର୍ଥାତ୍ ସେ ଖ୍ରୀଷ୍ଟଙ୍କଠାରେ ଆମମାନଙ୍କୁ ମନୋନୀତ କରି ଆମମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି କିନ୍ତୁ ସେ ଏହି ମନୋନୟନ ବା ନିର୍ବାଚନ ଆପଣ ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଆମମାନଙ୍କୁ ଅର୍ଥାତ୍ ଉଦ୍ଧାରପ୍ରାପ୍ତ ବିଶ୍ୱାସୀମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ ଆଜି ଆମେ ତାହା ହିଁ ଏହି ଅଂଶରେ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା ଦେଖନ୍ତୁ ଏଫିସିଓ ପ୍ରଥମ ପର୍ବର ପାଞ୍ଚ ପଦରେ ଲେଖା ଅଛି ପୁଣି ସେ ଆମମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣ ସ୍ୱଚ୍ଛନ୍ଦ ଇଚ୍ଛା ଅନୁସାରେ ଆମ୍ଭମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ ଦେଖନ୍ତୁ ଈଶ୍ୱରଙ୍କର ଏହି ପୂର୍ବ ନିରୂପିତ ମନୋନୟନ ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ଏକ ଚମତ୍କାର ଶବ୍ଦ ଆଉ ଏହି ବିଭାଗଟି ମଧ୍ୟ ଅତି ମହତ୍ତ୍ୱପୂର୍ଣ୍ଣ ବିଭାଗ ଏହା କିଛି ବିଷୟ ଯେଉଁ ବିଷୟ ନେଇ ଆମେ ବିଶେଷ କିଛି ଶୁଣିବାକୁ ପାଉନା ଆମେ ସଦାବେଳେ ସାନ୍ତ୍ୱନାଜନକ ବାକ୍ୟ ବିଷୟ ନେଇ ଆଲୋଚନା କରୁ ମାତ୍ର ଏଠାରେ ଆମେ ଯାହା ଲକ୍ଷ୍ୟ କରିବାକୁ ପାରୁଛୁ ତାହା ହେଉଛି ଏକ ଶକ୍ତିଯୁକ୍ତ ଔଷଧ କେତେକ ଲୋକ ଔଷଧ ସେବନ କରିବାକୁ ଇଚ୍ଛା କରନ୍ତି ନାହିଁ କିନ୍ତୁ ଆପଣ ଯଦି ଔଷଧ ସେବନ କରିବେ ଏହା ଆପଣଙ୍କୁ ସୁସ୍ଥତା ଦେବ ତେଣୁକରି ଆମମାନେ ଏହି ଯେଉଁ ଦୁର୍ଦ୍ଦିନରେ ବସବାସ କରୁଅଛୁ ଏହି ସମୟରେ ଆତ୍ମିକ ଜୀବନରେ ସୁସ୍ଥ ସବଳ ରହିବାକୁ ହେଲେ ଆମେ ସେହିପରି ଶକ୍ତିଶାଳୀ ଔଷଧ ଆବଶ୍ୟକ କରୁ ଆମେମାନେ ଜାଣିରଖିବା ଆବଶ୍ୟକ ଯେ ଆଜି ଆମେ ଈଶ୍ୱରଙ୍କ ନିମନ୍ତେ ଠିଆ ହେବା ପାଇଁ ଆମେମାନେ ତାହାଙ୍କଠାରେ ମନୋନୀତ ହୋଇଅଛୁ ଏହା ଆପଣଙ୍କ ଜୀବନରେ ଏକ ଭିନ୍ନ ଜଗତର ସୃଷ୍ଟି କରିବ ଆମ୍ଭେମାନେ ଏହି ଏଫିସିଓ ପତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆଲୋଚନା କରିବା ନିମନ୍ତେ ଯାଉଅଛୁ ଆମ୍ଭେମାନେ ସେହି ଅନନ୍ତ ଅତୀତର ଅଛୁ ଯେତେବେଳେ ଈଶ୍ୱର ମଣ୍ଡଳୀର ଯୋଜନା କଲେ ତେବେ ମୁଁ ସେଠାରେ ସେହି ସମୟରେ ଏହି ବିଷୟ ନେଇ ଈଶ୍ୱରଙ୍କୁ କୌଣସି ମତାମତ ଦେବା ନିମନ୍ତେ ନଥିଲି କିମ୍ବା ମୁଁ ଏହାକୁ କିପରି କରିବାକୁ ଚାହୁଁଥିଲି ସେ ବିଷୟ କହିବା ନିମନ୍ତେ ନଥିଲି କିନ୍ତୁ ସେ କିପରି ଏହା କଲେ ତାହା ସେ ମୋତେ କହୁଅଛନ୍ତି ସଂକ୍ଷେପରେ କହିବାକୁ ଗଲେ ଈଶ୍ୱର ଆପଣଙ୍କୁ ଓ ମୋତେ କହୁଅଛନ୍ତି ତୁମେମାନେ ଏହାକୁ ଗ୍ରହଣ କର ବା ଅଗ୍ରାହ୍ୟ କର ଏହି ପ୍ରକାରେ ମୁଁ ଏହା ସାଧନ କରିଅଛି ହୋଇପାରେ ତୁମେମାନେ ଏହାକୁ ପସନ୍ଦ କରିନପାର ମାତ୍ର ଏହିପରି ଭାବେ ମୁଁ ସାଧନ କଲି ଆଉ ମୁଁ ହେଉଛି ଜଣେ ଯେ କି ଏହି ବିଶ୍ୱକୁ ପରିଚାଳିତ କରୁଅଛି ଆପଣ ଦେଖନ୍ତୁ ଈଶ୍ୱର ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳକୁ ଏହି କ୍ଷମତା ହସ୍ତାନ୍ତର କରିନାହାନ୍ତି କିମ୍ବା କୌଣସି ବ୍ୟକ୍ତିବିଶେଷକୁ ହସ୍ତାନ୍ତର କରିନାହାନ୍ତି ସେଥିନିମନ୍ତେ ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ ମାତ୍ର ସେ ନିଜ ଇଚ୍ଛା ଅନୁଯାୟୀ ତାହା ସାଧନ କରିଅଛନ୍ତି ମଣ୍ଡଳୀର ଯୋଜନା କରିବାରେ ସେ ଆମମାନଙ୍କ ନିମନ୍ତେ ତିନୋଟି ବିଷୟ ସାଧନ କରିଅଛନ୍ତି ପ୍ରଥମତଃ ଆମେମାନେ ଦେଖିଅଛୁ ଯେ ସେ ଆମମାନଙ୍କୁ ମନୋନୀତ କରିଅଛନ୍ତି ଯେଉଁ ବିଷୟକୁ ଗ୍ରହଣ କରିବା ଆମମାନଙ୍କ ନିମନ୍ତେ ଅତି କଷ୍ଟକର ହୋଇଯାଏ ଦ୍ୱିତୀୟରେ ପିତା ଈଶ୍ୱର ଆମମାନଙ୍କୁ ସେହି ପୁତ୍ରତ୍ୱର ସ୍ଥାନ ନିମନ୍ତେ ପୂର୍ବରୁ ନିର୍ଦ୍ଧାରଣ କରିଅଛନ୍ତି ବା ନିରୂପଣ କରିଅଛନ୍ତି ତୃତୀୟରେ ପିତା ଈଶ୍ୱର ଆମମାନଙ୍କୁ ସେହି ପ୍ରିୟତମ ପ୍ରଭୁ ଯୀଶୁଙ୍କଠାରେ ଗ୍ରହଣ କରିଅଛନ୍ତି ଏଠାରେ ମୁଁ ପୁନର୍ବାର ଈଶ୍ୱରଙ୍କ ପୂର୍ବ ନିରୂପିତ ଯୋଜନା ଅନୁଯାୟୀ ତାହାଙ୍କର ମନୋନୟନ ଉପରେ ଗୁରୁତ୍ୱ ଦେବାକୁ ଚାହେଁ କାରଣ ଏଠାରେ ଅନେକଙ୍କ ମନରେ ପ୍ରଶ୍ନ ଆସିପାରେ ଯେ ଯେଉଁମାନେ ବିନାଶପ୍ରାପ୍ତ ସେମାନେ ବୋଧହୁଏ ଈଶ୍ୱରଙ୍କ ପୂର୍ବ ନିରୂପିତ ଯୋଜନା ଅନୁଯାୟୀ ବିନାଶପ୍ରାପ୍ତ କିନ୍ତୁ ପ୍ରକୃତରେ ବିଷୟଟି ତାହା ନୁହେଁ କାରଣ ଈଶ୍ୱର ତାହାଙ୍କର ଲୋକମାନଙ୍କୁ ବିନାଶ କରିବା ନିମନ୍ତେ ଚାହାନ୍ତି ନାହିଁ ମାତ୍ର ମନୁଷ୍ୟ ନିଜେ ନିଜ ନିମନ୍ତେ ବିନାଶର ପଥକୁ ପସନ୍ଦ କରି ନିଜ ଉପରକୁ ବିନାଶ ଆଣେ ତେଣୁକରି ଏଠାରେ ମୁଁ ପୁନର୍ବାର ଏହି ବିଷୟ ଉପରେ ଗୁରୁତ୍ୱ ଦେବାକୁ ଚାହେଁ ଯେ ମନୁଷ୍ୟମାନେ ମନୋନୀତ ହୋଇନଥିବାରୁ ଯେ ବିନାଶପ୍ରାପ୍ତ ହୁଅନ୍ତି ତାହା ନୁହେଁ ମାତ୍ର ସେମାନେ ବିନାଶପ୍ରାପ୍ତ ହୁଅନ୍ତି ଯେହେତୁ ସେମାନେ ପାପୀ ଓ ସେହି ପ୍ରକାରେ ସେମାନେ ବିନାଶର ପଥରେ ଗମନ କରନ୍ତି ଓ ବିନାଶର ପଥକୁ ପସନ୍ଦ କରନ୍ତି ଈଶ୍ୱରଙ୍କର ମନୋନୟନ ହେତୁରୁ ମନୁଷ୍ୟର ସ୍ୱାଧୀନ ଇଚ୍ଛା କୌଣସି ପ୍ରକାରେ କ୍ଷୁର୍ଣ୍ଣ ହୁଏ ନାହିଁ ବିନାଶପ୍ରାପ୍ତ ଲୋକ ନିଜେ ସେହି ବିନାଶର ପଥକୁ ପସନ୍ଦ କରି ବିନାଶପ୍ରାପ୍ତ ହୁଏ ମାତ୍ର ସେ ଈଶ୍ୱରଙ୍କ ନିକଟକୁ ଫେରି ଆସିବା ନିମନ୍ତେ ଇଚ୍ଛା କରେ ନାହିଁ କାରଣ ଈଶ୍ୱର ମନୁଷ୍ୟକୁ ସ୍ୱାଧୀନତା ଦେଇଛନ୍ତି ଓ ସେ ତାହାର ସ୍ୱାଧୀନ ଇଚ୍ଛା ଉପରେ ହସ୍ତକ୍ଷେପ କରିବାକୁ ଚାହାନ୍ତି ନାହିଁ କିନ୍ତୁ ସେ ତାହାଙ୍କର ପୂର୍ବ ନିର୍ମିତ ଯୋଜନା ଅନୁଯାୟୀ କୌଣସି ମନୁଷ୍ୟକୁ ବିନାଶପ୍ରାପ୍ତ ହେବା ନିମନ୍ତେ ମନୋନୀତ କରିନାହାନ୍ତି ମାତ୍ର ବିନାଶପ୍ରାପ୍ତ ମନୁଷ୍ୟ ନିଜେ ସେହି ବିନାଶର ପଥକୁ ପସନ୍ଦ କରେ ଅଗଷ୍ଟିନ୍ ଏହି ବିଷୟଟିକୁ ଏହି ପ୍ରକାରେ ପ୍ରକାଶ କରନ୍ତି ଯଦି ଈଶ୍ୱରଙ୍କଠାରେ ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଅନୁଗ୍ରହ ପ୍ରକାଶିତ ନ ହୁଏ ତାହେଲେ କିପରି ଜଗତକୁ ଉଦ୍ଧାର କରିପାରିବେ ଓ ଯଦି ମନୁଷ୍ୟଠାରେ ସ୍ୱାଧୀନ ଇଚ୍ଛା କାର୍ଯ୍ୟକାରୀ ନ ହୁଏ ତାହେଲେ ଏହି ଜଗତ କିପରି ଈଶ୍ୱରଙ୍କ ଦ୍ୱାରା ବିଚାରିତ ହୋଇପାରିବ ତେଣୁକରି ପାଉଲ ଅତି ଦୃଢ଼ ରୂପେ ଏହିପରି କହନ୍ତି ତେବେ ଆମମାନେ କ'ଣ କହିବା ଈଶ୍ୱରଙ୍କଠାରେ କି ଅନ୍ୟାୟ ଅଛି ତାହା କେବେ ହିଁ ନ ହେଉ ତେଣୁ ଆପଣ ଯଦି ଭାବନ୍ତି ଯେ ଈଶ୍ୱର ଅନ୍ୟାୟ କରୁଛନ୍ତି ବୋଲି ତାହେଲେ ଆପଣ ସେହିପରି ମନୋଭାବ ନିଜ ମନ ମଧ୍ୟରୁ ଦୂରେଇ ଦେବା ଉଚିତ କାରଣ ଯଦି ସେପରି ହୋଇଥାନ୍ତା ତାହେଲେ ଆଜି ଆପଣ ଓ ମୁଁ ଆମେ କେହି ହେଲେ ଏହି ଜଗତ ମଧ୍ୟରେ ବଞ୍ଚି ରହିବା ନିମନ୍ତେ ସୁଯୋଗ ପାଇନଥାନ୍ତୁ ମାତ୍ର ଈଶ୍ୱର ଅନୁଗ୍ରହକାରୀ ସେ ଆମମାନଙ୍କର ପ୍ରେମକାରୀ ଈଶ୍ୱର ମାତ୍ର ମନୁଷ୍ୟ ମାତ୍ରକେ ଆମେ ସମସ୍ତେ ବିନାଶ୍ୟ ପାପୀ ଆଜି ଯଦି ଆମେ ଉଦ୍ଧାରପ୍ରାପ୍ତ ହୋଇଥାଉ ତାହେଲେ ଈଶ୍ୱରଙ୍କ ଅସୀମ ଅନୁଗ୍ରହ ହେତୁ ଆଉ ସେହି ଅନୁଗ୍ରହ ସେ ସମଗ୍ର ମାନବଜାତି ପ୍ରତି ପ୍ରକାଶ କରିଅଛନ୍ତି ସେହି ଅନୁଗ୍ରହରେ ସେ କୌଣସି ପାତର ଅନ୍ତର ରଖନ୍ତି ନାହିଁ ଆମର ନିଜର ଧର୍ମକର୍ମ ହେତୁ ନୁହେଁ ମାତ୍ର ତାହାଙ୍କର ଅସୀମ ଅନୁଗ୍ରହ ହେତୁ ସେ ଆମମାନଙ୍କ ନିମନ୍ତେ ଉଦ୍ଧାର ସାଧନ କରିଅଛନ୍ତି କିନ୍ତୁ ଯେପର୍ଯ୍ୟନ୍ତ ଆପଣ ଓ ମୁଁ ନିଜକୁ ନମ୍ର କରି ତାହାଙ୍କର ନିକଟବର୍ତ୍ତୀ ହୋଇନାହୁଁ ଓ ତାହାଙ୍କୁ ଆମ ଜୀବନରେ ଅଗ୍ରାଧିକାର ଦେଇନାହୁଁ ସେପର୍ଯ୍ୟନ୍ତ ଆମେ କେବେ ହେଲେ ଉଦ୍ଧାର ପାଇପାରିବା ନାହିଁ ତେଣୁ ଈଶ୍ୱର ଆଜି ମଧ୍ୟ ଆମମାନଙ୍କ ପରି ବିନାଶ୍ୟ ପାପୀମାନଙ୍କ ନିମନ୍ତେ ତାହାଙ୍କର ଅନୁଗ୍ରହର ହସ୍ତ ବଢ଼ାଇ ଆମମାନଙ୍କୁ ଉଦ୍ଧାର କରିବା ନିମନ୍ତେ ପ୍ରସ୍ତୁତ ଅଛନ୍ତି ମାତ୍ର ସେ ଚାହାନ୍ତି ଆମେ ଯେପରି ତାହାଙ୍କର ନିକଟବର୍ତ୍ତୀ ହୋଇ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରି ସେହି ଅନୁଗ୍ରହର ଅଧିକାରୀ ହେଉ ଯଦି ଆମେ ତାହାଙ୍କ ଆଡ଼କୁ ଫେରିବା ତାହେଲେ ଉଦ୍ଧାରପ୍ରାପ୍ତ ହେବା ଯଦି ନ ଫେରିବା ତାହେଲେ ବିନାଶପ୍ରାପ୍ତ ହେବା ଈଶ୍ୱର କହନ୍ତି ଯେ ଏହା ହେଉଛି କାରଣ ସେ ଅନୁଗ୍ରହ ପ୍ରଦାନ କରନ୍ତି ଏପରିକି ସେ ମୂଷାଙ୍କୁ ମଧ୍ୟ ଏହିପରି କହିଥିଲେ ମୂଷା ଈଶ୍ୱରଙ୍କ ନିକଟକୁ ଯାଇ କହିଥାଇପାରନ୍ତି ଦେଖନ୍ତୁ ମୁଁ ହେଉଛି ମୂଷା ମୁଁ ଇସ୍ରାଏଲ ସନ୍ତାନଗୁଣକୁ ମିଶ୍ର ଦେଶରୁ କଢ଼ାଇ ଆଣୁଅଛି ମୁଁ ପ୍ରକୃତରେ ସେଠାରେ ନେତା ଭାବରେ ଅଛି ମୋ ସହିତ ମିଶିବାରେ ଆପଣଙ୍କର କିଛି ସମସ୍ୟା ରହିଅଛି ତେଣୁକରି ମୁଁ ଚାହେଁ ଆପଣ ମୋହର ପ୍ରାର୍ଥନା ଶୁଣନ୍ତୁ କିନ୍ତୁ ଆପଣ ଯଦି ତାହାଙ୍କର ପ୍ରାର୍ଥନାକୁ ଅଧ୍ୟୟନ କରିବେ ତାହେଲେ ଜାଣିବାକୁ ପାରିବେ ଯେ ମୂଷା ସେପରି ପ୍ରାର୍ଥନା କେବେ ହେଲେ କରିନଥିଲେ ଏହା ଥିଲା ଈଶ୍ୱର ଯେ କି କହିଥିଲେ ଯାହା ଉପରେ ଆମ୍ଭର ଦୟା ଅଛି ତାହାକୁ ଆମ୍ଭେ ଦୟା କରିବା ଆଉ ଯାହା ଉପରେ ଆମ୍ଭର କୃପା ଅଛି ତାହାକୁ ଆମ୍ଭେ କୃପା କରିବା ସେ ମୂଷାଙ୍କୁ କହିଲେ ଯେ ସେ ତାହାଙ୍କର ପ୍ରାର୍ଥନା ଶୁଣି ଉତ୍ତର ଦେବାକୁ ଯାଉଥିଲେ କିନ୍ତୁ ସେ ଯେ ମୂଷା ଥିଲେ ସେଥିହେତୁ ନୁହେଁ ମାତ୍ର ସେଥିହେତୁ ଯାହାକି ରୋମିଓ ନଅ ପର୍ବର ଷୋହଳ ପଦରେ ଲେଖା ଅଛି ଅତଏବ ଯେ ଇଚ୍ଛା କରେ କିମ୍ବା ଯେ ଚେଷ୍ଟା କରେ ତାହାଠାରୁ ଏହା ହୁଏ ନାହିଁ ମାତ୍ର ଦୟାଳୁ ଈଶ୍ୱରଙ୍କଠାରୁ ହୁଏ ତେଣୁ ପ୍ରିୟ ବନ୍ଧୁ ଆପଣ ଓ ମୁଁ ଦିନେ ସେହି ସ୍ୱର୍ଗକୁ ଯିବା କିନ୍ତୁ ଆମମାନଙ୍କର ଧର୍ମକର୍ମ ହେତୁ ନୁହେଁ ବା ଉତ୍ତମତା ହେତୁ ନୁହେଁ ମାତ୍ର ତାହାଙ୍କର ଅସୀମ ଅନୁଗ୍ରହ ଦ୍ୱାରା କାରଣ ଆମେମାନେ ନଷ୍ଟକଳ୍ପ ପାପୀ ଯେପର୍ଯ୍ୟନ୍ତ ଆମମାନେ ନିଜକୁ ଶୂନ୍ୟ କରି ତାହାଙ୍କ ନିକଟକୁ ଆସିନାହୁଁ ଓ ତାହାଙ୍କୁ ଆମମାନଙ୍କ ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ସ୍ଥାନ ଦେଇନାହୁଁ ଓ ତାହାଙ୍କୁ ଆମମାନଙ୍କ ଜୀବନ ସମର୍ପଣ କରିନାହୁଁ ସେପର୍ଯ୍ୟନ୍ତ ଆମମାନେ ଉଦ୍ଧାରପ୍ରାପ୍ତ ହୋଇପାରିବା ନାହିଁ ଏହା ହେଉଛି ସେହି ନଷ୍ଟକଳ୍ପ ପାପୀମାନଙ୍କ ନିମନ୍ତେ ଯେଉଁମାନଙ୍କ ପାଇଁ ଈଶ୍ୱର ତାହାଙ୍କର ଅନୁଗ୍ରହ ଦେଖାଇବା ପାଇଁ ପ୍ରସ୍ତୁତ କିନ୍ତୁ ଆମମାନଙ୍କର ସମସ୍ୟା ହେଉଛି ଆମମାନଙ୍କ ହୃଦୟର ପାପ ମାତ୍ର ଈଶ୍ୱର ଆମମାନଙ୍କୁ ଉଦ୍ଧାର କରିବା ନିମନ୍ତେ ପ୍ରସ୍ତୁତ ଯଦି ଆମ୍ଭେମାନେ ତାହାଙ୍କ ନିକଟକୁ ଫେରିଆସିବା ସେ ଏହିପରି ଭାବେ ଯୋଜନା କରିଅଛନ୍ତି ଯେପରି ଦିନେ ସେ ଆମମାନଙ୍କୁ ସେହି ସ୍ୱର୍ଗକୁ ଆଣିବେ ଆଉ ଯେତେବେଳେ ଆମେ ସେଠାରେ ପହଞ୍ଚିବା ସେତେବେଳେ ଆମେ ଜାଣିବାକୁ ପାରିବା ଯେ ସେ ହେଉଛନ୍ତି ଜଣେ ଯେ କି ଏହା ସାଧନ କରିଅଛନ୍ତି କାରଣ ଈଶ୍ୱର ମନୁଷ୍ୟକୁ ଏହି ମନୋନୟନରେ ସ୍ୱାଧୀନତା ଦେଇଛନ୍ତି ଓ ସେ ତାହାର ସ୍ୱାଧୀନତାରେ ହସ୍ତକ୍ଷେପ କରିବାକୁ ଚାହାନ୍ତି ନାହିଁ କିନ୍ତୁ ସେ ତାହାଙ୍କର ପୂର୍ବ ନିର୍ମିତ ଯୋଜନା ଅନୁଯାୟୀ କୌଣସି ମନୁଷ୍ୟକୁ ବିନାଶପ୍ରାପ୍ତ ହେବା ନିମନ୍ତେ ପୂର୍ବରୁ ମନୋନୀତ କରିନାହାନ୍ତି ଅର୍ଥାତ୍ ତାହାଙ୍କର ପୂର୍ବ ନିରୂପିତ ମନୋନୟନ କେବଳ ଉଦ୍ଧାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ନେଇ ଏହି ମନୋନୟନରେ ସେ ତାହାଙ୍କର ସାର୍ବଭୌମତ୍ୱ ଅଧିକାରକୁ ସାବ୍ୟସ୍ତ କରାନ୍ତି କାରଣ ସେ ଈଶ୍ୱର ସେ ମନୁଷ୍ୟର ଇଚ୍ଛା ଅନୁଯାୟୀ ପରିଚାଳିତ ହୁଅନ୍ତି ନାହିଁ ମାତ୍ର ନିଜର ଇଚ୍ଛା ଅନୁଯାୟୀ କାର୍ଯ୍ୟ ସାଧନ କରନ୍ତି। ସେ ବର୍ତ୍ତମାନ ଭୂତ ଓ ଭବିଷ୍ୟତ ବିଷୟ ନେଇ ସବୁକିଛି ଜାଣନ୍ତି। ମନୁଷ୍ୟର ଶେଷ ପରିଣତି କ'ଣ ତାହା ସେ ଆଦ୍ୟରୁ ଜାଣନ୍ତି। ତେଣୁକରି ସେ ତାହାଙ୍କର ମନୋନୟନରେ କେବେ ହେଲେ ଭୁଲ କରନ୍ତି ନାହିଁ, ତାହାଙ୍କର ଯୋଜନାରେ ମଧ୍ୟ କେବେ ହେଲେ ପରିବର୍ତ୍ତନ ଘଟେ ନାହିଁ। କିନ୍ତୁ ସେ ପ୍ରତ୍ୟେକ ମନୁଷ୍ୟକୁ ପ୍ରେମ କରୁଥିବାରୁ ସେମାନଙ୍କୁ ଉଦ୍ଧାର କରିବାକୁ ଚାହାନ୍ତି, ସେମାନଙ୍କୁ ଫେରିବା ପାଇଁ ସୁଯୋଗ ଦିଅନ୍ତି। ସେଥିପାଇଁ ସେ ତାହାଙ୍କର ଅନୁଗ୍ରହ ଆଜି ସମଗ୍ର ମାନବଜାତି ପ୍ରତି ପ୍ରକାଶ କରିଅଛନ୍ତି, ଯେପରି ଆମେ ତାହାଙ୍କ ନିକଟକୁ ଫେରିଆସିବା ଦ୍ୱାରା ଉଦ୍ଧାରପ୍ରାପ୍ତ ହେଉ। କିନ୍ତୁ ଆମେ ଯଦି ସେହି ଅନୁଗ୍ରହକୁ ପ୍ରତ୍ୟାଖ୍ୟାନ କରୁ ତାହେଲେ ଆମମାନେ ଉଦ୍ଧାର ପାଇପାରିବା ନାହିଁ। ବର୍ତ୍ତମାନ ଆମେ ଏହି ଏଫିସିଓ ପ୍ରଥମ ପର୍ବର ପାଞ୍ଚ ପଦରେ ପରବର୍ତ୍ତୀ ବିଷୟ ମଧ୍ୟକୁ ଆସୁଅଛୁ, ଯାହାକି ଈଶ୍ୱର ଆମମାନଙ୍କ ନିମନ୍ତେ ସାଧନ କଲେ। ଏହି ଅଂଶରେ ଆମେ ଈଶ୍ୱରଙ୍କର ପୂର୍ବ ନିରୂପିତ ମନୋନୟନ ସହିତ ପ୍ରେମକୁ ମଧ୍ୟ ଲକ୍ଷ୍ୟ କରିବାକୁ ପାରିବା, କାରଣ ସେ ଆମମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ। ତେଣୁ ଏଥିରୁ ଜଣାଯାଏ ଯେ ଈଶ୍ୱରଙ୍କ ପୂର୍ବ ନିରୂପିତ ମନୋନୟନ ଉଦ୍ଧାରପ୍ରାପ୍ତ ହୋଇନଥିବା ବ୍ୟକ୍ତିମାନଙ୍କ ସମ୍ବନ୍ଧୀୟ ନୁହେଁ, ଅର୍ଥାତ୍ ଈଶ୍ୱର କୌଣସି ବ୍ୟକ୍ତିର ବିନାଶ ନିମନ୍ତେ ପୂର୍ବରୁ ତାହାକୁ ମନୋନୀତ କରିନାହାନ୍ତି। ଯଦି କେହି ବିନାଶପ୍ରାପ୍ତ ହୁଏ, ଏହାର କାରଣ ହେଉଛି ଯେ ସେ ଈଶ୍ୱରଙ୍କ ଅନୁଗ୍ରହକୁ ତୁଚ୍ଛ ଜ୍ଞାନ ବା ହେୟ ଜ୍ଞାନ କରିଅଛି। ଏହା ଏପ୍ରକାର ଯେପରି ଏକ ମୃତ୍ୟୁ ଆଡ଼କୁ ଗତି କରୁଥିବା ମନୁଷ୍ୟ ପ୍ରତି ଡାକ୍ତର ସୁସ୍ଥତା ପାଇବା ନିମନ୍ତେ ଔଷଧ ପ୍ରଦାନ କରେ। ଯଦି ସେ ସେହି ଔଷଧକୁ ସେବନ କରେ ତାହେଲେ ସେ ସୁସ୍ଥ ହେବ। ମାତ୍ର ରୋଗୀଟି ଡାକ୍ତରଙ୍କ ଆଡ଼କୁ ଆଶ୍ଚର୍ଯ୍ୟ ହୋଇ ଅନାଇ କହୁଛି, ମୁଁ ଆପଣଙ୍କୁ ବିଶ୍ୱାସ କରେ ନାହିଁ। ବର୍ତ୍ତମାନ ରୋଗୀଟି ମୃତ୍ୟୁବରଣ କଲା ଓ ଡାକ୍ତରଙ୍କ ବିବରଣୀ ପ୍ରକାଶ କରେ ଯେ ସେହି ବ୍ୟକ୍ତି ରୋଗରେ ମୃତ୍ୟୁବରଣ କଲା, ଓ ତାହା ମଧ୍ୟ ସତ୍ୟ। କିନ୍ତୁ ମୁଁ କହିରଖେ ଯେ ସେହି ରୋଗୀ ନିମନ୍ତେ ସୁସ୍ଥତାର ଉପାୟ ଥିଲା, ମାତ୍ର ସେ ସେହି ଉପାୟକୁ ଅବଲମ୍ବନ ନ କରିବାରୁ ପ୍ରକୃତରେ ମୃତ୍ୟୁବରଣ କଲା। ସେହିପରି ମନୁଷ୍ୟର ଉଦ୍ଧାର ନିମନ୍ତେ ଈଶ୍ୱର ଏକ ଯୋଜନା ପ୍ରସ୍ତୁତ କରିଅଛନ୍ତି, କିନ୍ତୁ ସେ କେବେ ହେଲେ କୌଣସି ମନୁଷ୍ୟକୁ ବିନାଶ ହେବା ନିମନ୍ତେ ପୂର୍ବରୁ ମନୋନୀତ କରିନାହାନ୍ତି। ତେଣୁକରି ଏଠାରେ ଆପଣଙ୍କର ସ୍ୱାଧୀନ ଇଚ୍ଛା ଉପରେ ଆପଣଙ୍କୁ ଛାଡ଼ି ଦିଆଯାଏ ଓ ଆପଣ ନିଜେ ନିଜର ପସନ୍ଦ ଅନୁଯାୟୀ ତାହା ସ୍ଥିର କରିପାରିବେ। ମାତ୍ର ଈଶ୍ୱରଙ୍କ ପୂର୍ବ ନିରୂପିତ ମନୋନୟନ କେବଳ ଉଦ୍ଧାରପ୍ରାପ୍ତ ବ୍ୟକ୍ତିମାନଙ୍କ ନିମନ୍ତେ ଉଦ୍ଦିଷ୍ଟ। ଏହାର ପ୍ରକୃତ ଅର୍ଥ ହେଉଛି ଯେ ଈଶ୍ୱର ଯେତେବେଳେ ଶହେଟି ମେଣ୍ଢାରେ ଆରମ୍ଭ କରନ୍ତି, ସେ ସେହି ଶହେଟି ମେଣ୍ଢାଙ୍କୁ ସୁରକ୍ଷା କରିବାକୁ ଚାହାନ୍ତି। ସେ ତନ୍ମଧ୍ୟରୁ ଗୋଟିକୁ ମଧ୍ୟ ହରାଇବାକୁ ଚାହାନ୍ତି ନାହିଁ। ସେଥିପାଇଁ ରୋମିଓ ଆଠ ପର୍ବର 28 ଓ 29 ପଦରେ ଲେଖା ଅଛି, ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୁତ ହୋଇଅଛନ୍ତି, ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ। କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି। ଏହା ଏକ କ୍ଲାନ୍ତ ହୃଦୟ ପ୍ରତି ଏକ ଚମତ୍କାର ଆରାମଦାୟକ ତକିଆ। ଯେଉଁମାନେ ତାହାଙ୍କର ସଂକଳ୍ପ ଅନୁସାରେ ଆହୁତ ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରନ୍ତି। ବର୍ତ୍ତମାନ ଆମେ ଉଦ୍ଧାରପ୍ରାପ୍ତ ବିଶ୍ୱାସୀମାନଙ୍କ ବିଷୟ ନେଇ କଥାବାର୍ତ୍ତା କରୁଅଛୁ। ରୋମିଓ ପତ୍ର ପ୍ରକାଶ କରେ ଯେ ଏହା କିପରି ସାଧିତ ହୋଇଅଛି। ରୋମିଓ ଆଠ ପର୍ବର 30 ପଦରେ ଲେଖା ଅଛି, ଆଉ ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ, ପୁଣି ଯେଉଁମାନଙ୍କୁ ସେ ଆହ୍ୱାନ କଲେ ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ। ତେଣୁକରି ଈଶ୍ୱର ଯେଉଁମାନଙ୍କୁ ପୂର୍ବରୁ ମନୋନୀତ କରନ୍ତି ସେମାନଙ୍କୁ ସେ ତାହାଙ୍କର ମହତ୍ ଅଭିମତ ଅନୁଯାୟୀ ମନୋନୀତ କରିଥାନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଜଣେ ବ୍ୟକ୍ତିଙ୍କ ବିଷୟ ନେଇ ଦୃଷ୍ଟାନ୍ତ ଛଳରେ କହନ୍ତି, ଯାହାର କି ଶହେଟି ମେଣ୍ଢା ଥିଲା ଓ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଗଲା, ମାତ୍ର ସେ ସେହି ମେଣ୍ଢାଟିକୁ ଖୋଜି ନ ପାଇବା ପର୍ଯ୍ୟନ୍ତ ଯତ୍ନରେ ତାହାର ଅନୁସନ୍ଧାନ କରି ଶେଷରେ ତାହାକୁ ପାଇ ଆନନ୍ଦରେ କାନ୍ଧେଇ ଘରକୁ ଘେନି ଆସିଲା। ଆପଣ ଜାଣନ୍ତି କି ଆମମାନଙ୍କ ମଧ୍ୟରୁ ଆଜି ଅଧିକାଂଶ ଉଦ୍ଧାରପ୍ରାପ୍ତ ହେବା ପରେ ମଧ୍ୟ ପାପରେ ହଜିଯାଆନ୍ତି, ମାତ୍ର ତାହାର ଅର୍ଥ ନୁହେଁ ଯେ ଆମେ ଆମର ପରିତ୍ରାଣକୁ ହରାଇ ବସୁ, ମାତ୍ର ଆମେ ନିଶ୍ଚିତ ଭାବେ ତାହାଙ୍କର ସହଭାଗିତା ମଧ୍ୟରୁ ଦୂରେଇ ଯାଉ, କାରଣ ଏହା ହିଁ ହେଉଛି ମନୁଷ୍ୟର ପ୍ରବୃତ୍ତି। ସେଥିପାଇଁ ଯିଶାୟ 53 ପର୍ବର 6 ପଦରେ ଲେଖା ଅଛି, ଆମେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଦଗାମୀ ହୋଇଅଛୁ। ଆମେ ପ୍ରକୃତରେ ଈଶ୍ୱରଙ୍କ ଆଡ଼କୁ ଗମନ କରିନଥାଉ, ମାତ୍ର ବିଶେଷତଃ ତାହାଙ୍କଠାରୁ ଦୂରେଇ ଯାଇ ଜଗତ ଆଡ଼କୁ ମନ ଦେଇଥାଉ, ଜଗତର ଜାଗତିକତା ମଧ୍ୟରେ ନିଜକୁ ହଜେଇ ଦେଇଥାଉ। ତେଣୁ ସେହି ମେଷପାଳକ କ'ଣ କରନ୍ତି? ସେ ସେହି ହଜିଯାଇଥିବା ମେଷଟିକୁ ଖୋଜି ବାହାର କରି ତାହାଙ୍କର ଖୁଆଡ଼ ମଧ୍ୟକୁ ନେଇଆସନ୍ତି। ଈଶ୍ୱରଙ୍କର ଧନ୍ୟବାଦ ହେଉ ଯେ ଆମମାନଙ୍କର ଏପରି ଜଣେ ମେଷପାଳକ ଅଛନ୍ତି ଯିଏକି ତାହାଙ୍କର ମେଷମାନଙ୍କୁ ସୁରକ୍ଷା ଦେବା ପାଇଁ ଚାହାନ୍ତି, ଆଉ ତାଙ୍କର ମେଷମାନଙ୍କ ମଧ୍ୟରୁ ଗୋଟିକୁ ମଧ୍ୟ ହରାଇବାକୁ ଚାହାନ୍ତି ନାହିଁ। ଆଉ ସେହି ପାଳକ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ, ଯିଏକି ଆଜି ମଧ୍ୟ ତାହାଙ୍କ ମେଷମାନଙ୍କର ଯତ୍ନ ନିଅନ୍ତି ଓ ତାହାଙ୍କର ମେଷମାନଙ୍କୁ ଉଦ୍ଧାର କରନ୍ତି। ସେଥିପାଇଁ ଯୋହନ ଦଶ ପର୍ବର 27-28 ପଦରେ ଯୀଶୁ କହନ୍ତି, ମୋ ମେଷ ସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି, ପୁଣି ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ବି ନଷ୍ଟ ହେବେ ନାହିଁ, ପୁଣି କେହି ମୋ ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ। ବାସ୍ତବରେ ଏହା ହିଁ ହେଉଛି ଈଶ୍ୱରଙ୍କର ପୂର୍ବ ନିରୂପିତ ମନୋନୟନ। ସେ ତାହାଙ୍କର ମେଷମାନଙ୍କ ମଧ୍ୟରୁ ଗୋଟିକୁ ହେଲେ ବିନଷ୍ଟ ହେବାକୁ ଦିଅନ୍ତି ନାହିଁ। ଯଦିବା ତହିଁରୁ ଗୋଟିଏ ହଜିଯାଇଥାଏ, ତାହେଲେ ତାହାକୁ ମଧ୍ୟ ସେ ଖୋଜି ବାହାର କରି ତାହାଙ୍କର ଖୁଆଡ଼ ମଧ୍ୟକୁ ନେଇଆସିବେ। ଲେଖା ଅଛି, ସେ ଆମମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ, ଅର୍ଥାତ୍ ସେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀଙ୍କୁ ଏକ ପୂର୍ଣ୍ଣ ବୟସ୍କ ପୁତ୍ରତ୍ୱର ଅଧିକାର ମଧ୍ୟକୁ ଆଣନ୍ତି। ତେବେ ଏହି ପୁତ୍ରତ୍ୱର ବିଷୟ ଦୁଇଟି ବିଷୟକୁ ପ୍ରକାଶ କରେ, ଯାହାକି ଆମେ ଗାଲାତୀୟ ପତ୍ରରେ ମଧ୍ୟ ଦେଖିସାରିଛୁ। ପ୍ରଥମତଃ ଏହା ଆତ୍ମିକ ଜୀବନରେ ପୁନର୍ଜନ୍ମର ବିଷୟକୁ ପ୍ରକାଶ କରେ, ଯାହାକି ଆତ୍ମିକ ଜୀବନରେ ଏକ ନୂତନ ହୃଦୟ ଓ ମନ ଧାରଣ କରିବାର ବିଷୟକୁ ବା ଆତ୍ମିକ ଜୀବନରେ ନୂତନୀକୃତ ହେବାର ବିଷୟକୁ ପ୍ରକାଶ କରେ, ଯାହାକି ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ସାଧିତ ହୋଇଥାଏ। ଦ୍ୱିତୀୟରେ ଏହା ମଧ୍ୟ ସ୍ଥିତି ଓ ବିଶେଷ ସୁବିଧାର ବିଷୟକୁ ପ୍ରକାଶ କରେ, କାରଣ ଯେତେବେଳେ ଜଣେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଉଦ୍ଧାରପ୍ରାପ୍ତ ହୁଏ, ସେତେବେଳେ ସେ ଖ୍ରୀଷ୍ଟଙ୍କଠାରେ ଏକ ଶିଶୁ ପରି ଈଶ୍ୱରଙ୍କ ପରିବାର ମଧ୍ୟରେ ଜନ୍ମଲାଭ କରେ। ମାତ୍ର ଏଥିସହିତ ସେ ମଧ୍ୟ ପୂର୍ଣ୍ଣ ବୟସ୍କ ପୁତ୍ରତ୍ୱର ସ୍ଥାନ ପ୍ରାପ୍ତ ହୋଇଥାଏ। ସେ ଏକ ପ୍ରକାର ଏକ ସ୍ଥିତି ମଧ୍ୟକୁ ଆସେ ଯେଉଁଠାରେ କି ସେ ଈଶ୍ୱରଙ୍କ ବାକ୍ୟକୁ ମଧ୍ୟ ବୁଝିବା ନିମନ୍ତେ ସମର୍ଥ ହୋଇଥାଏ, କାରଣ ସେ ତାହାଙ୍କର ବିଶ୍ୱାସୀମାନଙ୍କୁ ସେମାନଙ୍କର ଶିକ୍ଷକ ହିସାବରେ ପବିତ୍ର ଆତ୍ମାଙ୍କୁ ଦାନ କରିଅଛନ୍ତି। କିନ୍ତୁ ଏହି ସମସ୍ତ କେବଳ ଖ୍ରୀଷ୍ଟଙ୍କଠାରେ ସାଧିତ ହୋଇଥାଏ। ପ୍ରଥମ ତିମୋଥୀ 2:5 ଲେଖା ଅଛି, କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ। ପ୍ରିୟ ବନ୍ଧୁ, ସେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ଈଶ୍ୱରଙ୍କ ସନ୍ତାନତ୍ୱର ଅଧିକାର ପ୍ରାପ୍ତ ହୋଇଥାଏ ଓ ସେ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ତାହାଙ୍କର ଅଭିମତକୁ ବୁଝିବା ନିମନ୍ତେ ସମର୍ଥ ହୋଇଥାଏ। ଏଫିସିଓ 1:6 ଏହିପରି ଲେଖା ଅଛି, ଏହା ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି, ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି। ଏହି ସମସ୍ତ କେବଳ ତାହାଙ୍କର ଅନୁଗ୍ରହ ହେତୁ ସାଧିତ ହୋଇଅଛି ଓ ଏହା ତାହାଙ୍କର ମହିମା ତଥା ଗୌରବ ନିମନ୍ତେ ହୋଇଅଛି। ସେ ଖ୍ରୀଷ୍ଟଙ୍କଠାରେ ତାହାଙ୍କର ମନୋନୀତ ଲୋକମାନଙ୍କୁ ଅନୁଗ୍ରହରେ ପୁତ୍ରତ୍ୱର ଅଧିକାର ପ୍ରଦାନ କରନ୍ତି, ଯେପରି ସେମାନେ ଈଶ୍ୱରଙ୍କର ଗୌରବ ତଥା ମହିମା ପ୍ରକାଶ କରନ୍ତି। ଲେଖା ଅଛି, ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି। ସେହି ପ୍ରିୟତମ କିଏ? ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ, ଯାହାକି ଆମେ ଯୋହନ 17:23-24 ଲକ୍ଷ୍ୟ କରିବାକୁ ପାରୁ। ଦେଖନ୍ତୁ, ଏଠାରେ ଏହିପରି ଲେଖା ଅଛି, ହେ ପିତା, ତୁମେ ମୋତେ ଯେଉଁମାନଙ୍କୁ ଦେଇଅଛ, ମୁଁ ଯେଉଁଠାରେ ଥାଏ, ସେମାନେ ମଧ୍ୟ ଯେପରି ସେଠାରେ ମୋହର ସହିତ ରହିବେ, ଓ ଜଗତର ପତନ ପୂର୍ବେ ତୁମେ ମୋତେ ପ୍ରେମ କରିଥିବାରୁ ମୋତେ ଯେଉଁ ମହିମା ଦେଇଅଛ, ମୋର ସେହି ମହିମା ସେମାନେ ଯେପରି ଦେଖିବେ, ଏହା ମୋର ଇଚ୍ଛା। ଈଶ୍ୱର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀକୁ ଦେଖନ୍ତି ଓ ସେ ଯେପରି ନିଜର ପୁତ୍ରଙ୍କୁ ଗ୍ରହଣ କରନ୍ତି, ଠିକ୍ ସେହିପରି ସେ ବିଶ୍ୱାସୀକୁ ଗ୍ରହଣ କରନ୍ତି। ତାହିଁ ହେଉଛି ଚମତ୍କାର ବିଷୟ, ଆଉ ତାହିଁ ହେଉଛି ଏକମାତ୍ର ଭିତ୍ତି ଯାହା ଉପରେ ଭିତ୍ତି କରି ମୁଁ ସ୍ୱର୍ଗରେ ପ୍ରବେଶ କରିବି। ମୁଁ ମୋର ଯୋଗ୍ୟତା ନେଇ ସେଠାକୁ ଯାଇପାରିବି ନାହିଁ, କେବଳ ମାତ୍ର ଖ୍ରୀଷ୍ଟଙ୍କ ଦ୍ୱାରା ମୁଁ ଯାଇପାରିବି। ଈଶ୍ୱର ଯେପରି ଖ୍ରୀଷ୍ଟଙ୍କୁ ପ୍ରେମ କରନ୍ତି, ସେହିପରି ସେ ମୋତେ ମଧ୍ୟ ପ୍ରେମ କରନ୍ତି, ଯେହେତୁ ମୁଁ ଖ୍ରୀଷ୍ଟଙ୍କଠାରେ ଅଛି। ଯୀଶୁ କହିଲେ, ମୁଁ ସେମାନଙ୍କଠାରେ ଆଉ ତୁମେ ମୋଠାରେ, ଯେପରି ସେମାନେ ସିଦ୍ଧ ହୋଇ ଏକ ହୁଅନ୍ତି, ଯେପରି ଜଗତ ବୁଝିବ ଯେ ତୁମେ ମୋତେ ପ୍ରେରଣ କଲ, ପୁଣି ମୋତେ ଯେ ପ୍ରକାରେ ପ୍ରେମ କଲ, ସେମାନଙ୍କୁ ମଧ୍ୟ ସେ ପ୍ରକାରେ ପ୍ରେମ କଲ, ଯାହାକି ଯୋହନ 17:23 ଲେଖା ଅଛି। ଏହି ସମସ୍ତ ବିଷୟ ଆପଣଙ୍କ ମଙ୍ଗଳ ନିମନ୍ତେ ଓ ମୋହର ମଙ୍ଗଳ ନିମନ୍ତେ। ପ୍ରକୃତରେ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ଜୀବନ ପ୍ରତି ଏତେ ପ୍ରଚୁର, ଯାହାକି ସେ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ପ୍ରକାଶ କରିଅଛନ୍ତି, ତାହା ଆମମାନଙ୍କର କଳ୍ପନାର ବାହାରେ। ଈଶ୍ୱର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀକୁ ଦେଖନ୍ତି ଓ ସେ ଯେପରି ନିଜର ପୁତ୍ର ପ୍ରଭୁ ଶ୍ରୀକ୍ରିଷ୍ଣଙ୍କୁ ଗ୍ରହଣ କରନ୍ତି ସେହିପରି ସେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀକୁ ଗ୍ରହଣ କରନ୍ତି ତେଣୁକରି ଏଠାରେ ଆମେ ପିତା ଈଶ୍ୱରଙ୍କ ଦ୍ୱାରା ତିନୋଟି କାର୍ଯ୍ୟ ସାଧିତ ହୋଇଥିବାର ଲକ୍ଷ୍ୟ କରୁଅଛୁ। ପ୍ରଥମତଃ ସେ ଖ୍ରୀଷ୍ଟଙ୍କଠାରେ ଆମମାନଙ୍କୁ ମନୋନୀତ କରିଅଛନ୍ତି, ଦ୍ୱିତୀୟତଃ ସେ ଆମମାନଙ୍କୁ ସେହି ପୁତ୍ରତ୍ୱର ସ୍ଥାନ ନିମନ୍ତେ ପୂର୍ବରୁ ନିରୂପଣ କରିଅଛନ୍ତି ଓ ତୃତୀୟତଃ ସେ ଆମମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଗ୍ରହଣ କରିଅଛନ୍ତି। ତେଣୁକରି ସେ ହିଁ ପ୍ରଶଂସା ପାଇବା ନିମନ୍ତେ ଏକମାତ୍ର ଯୋଗ୍ୟ ପିତା ପରମେଶ୍ୱର ଓ ସେ ହିଁ ଏହି ସମସ୍ତ ଖ୍ରୀଷ୍ଟଙ୍କଠାରେ ଆମମାନଙ୍କ ନିମନ୍ତେ ସାଧନ କରିଅଛନ୍ତି। ଏହି ସମସ୍ତ ଅନୁଗ୍ରହ ସେ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆମମାନଙ୍କ ପ୍ରତି ପ୍ରକାଶ କରିଅଛନ୍ତି। ତେବେ ଏଫିସିୟ ପ୍ରଥମ ପର୍ବର ପ୍ରଥମ ଛଅ ପଦ ମଧ୍ୟରେ ଆମେ ଦେଖିଲୁ ଈଶ୍ୱର ଯିଏକି ମଣ୍ଡଳୀର ଯୋଜନା କଲେ ଓ ସେ ଖ୍ରୀଷ୍ଟଙ୍କଠାରେ ତାହାଙ୍କର ବିଶ୍ୱାସୀ ମଣ୍ଡଳୀକୁ ପୂର୍ବରୁ ନିରୂପଣ କଲେ। ମାତ୍ର ପରବର୍ତ୍ତୀ କାର୍ଯ୍ୟକ୍ରମରେ ଆମେ ଏଫିସିୟ ପ୍ରଥମ ପର୍ବର ସାତ ପଦ ମଧ୍ୟରେ ପୁତ୍ର ଈଶ୍ୱର ମଣ୍ଡଳୀ ନିମନ୍ତେ ମୂଲ୍ୟ ଦେବାର ବିଷୟକୁ ଲକ୍ଷ୍ୟ କରିବାକୁ ପାରିବା। ତେଣୁ ପ୍ରିୟ ବନ୍ଧୁ, ଆମେ ଜାଣି ରଖିବା ଉଚିତ ଯେ ପିତା ଈଶ୍ୱର ପ୍ରଭୁ ଶ୍ରୀକ୍ରିଷ୍ଣଙ୍କ ମଧ୍ୟ ଦେଇ ଏହି ସମସ୍ତ ବିଷୟ ଆମମାନଙ୍କ ପାଇଁ ସାଧନ କରିଅଛନ୍ତି, ଆଉ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମମାନେ ଏହି ସମସ୍ତର ଅଧିକାରୀ ହୋଇପାରିବା। ଈଶ୍ୱର ଚାହାନ୍ତି ନାହିଁ ଆମମାନେ ବିନଷ୍ଟ ହେଉ, ସେ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ଚାହାନ୍ତି। ସେ ଆଜି ମଧ୍ୟ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରସ୍ତୁତ, ଆଉ ସେ ଚାହାନ୍ତି ଯେପରି ଆମମାନେ ଅନୁତାପର ହୃଦୟ ସହିତ ତାହାଙ୍କ ନିକଟକୁ ଆସୁ, ନିଜର ପାପ ନିମନ୍ତେ କ୍ଷମା ମାଗି ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଈଶ୍ୱରଙ୍କ ସନ୍ତାନତ୍ୱର ଅଧିକାରୀ ହେଉ। ତେବେ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଗାମୀ କାର୍ଯ୍ୟକ୍ରମରେ ତାହାଙ୍କ ସହଭାଗିତା ମଧ୍ୟ ଦେଇ ଆସିବା ନିମନ୍ତେ ସୁଯୋଗ ପ୍ରଦାନ କରନ୍ତୁ।
ଅହଙ୍କାର ଭରା ଜୀବନେ ତାହାର ଅଶେଷ ପାପର ଛାଇ, ଆତୁରେ ତାହାକୁ ଡାକୁଛନ୍ତି ପ୍ରଭୁ ପରିତ୍ରାଣ ଦେବା ପାଇଁ। ତେବେ ସେ କାହିଁ ବୁଝିତ ପାରିନା, ତେବେ ସେ କାହିଁକି ବୁଝିତ ପାରି।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয় অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু odia.ttb@radio882.com। তেবে আজি পাই এইখানে রাখুছু, নমস্কার।
পাপি মনি সর পাই, সে পাপি মনি কেবে বি চাহি না, সে পাপি মনি কেবে বি চাহি ସେ ପ୍ରେମ ବୁଝିବା ପାଇଁ ମଣିଷ ଜୀବନ ପାଣିର ଫୋଟକା ହେଇ ଅଛି ନାହିଁ, ତଥାପି କାହିଁକି ସିଏ ତ ବୁଝେ ନା, ତଥାପି କାହିଁକି ସିଏ ତ ବୁଝେ ନା, ପ୍ରଭୁ ଏକା ତାର ପାଇ ମଣିଷ ଜୀବନ ପାଣିର ଫୋଟୋ।